ତୁଳସୀ ରାଓ, ଏଇ 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ କହୁଛି। ଏଠି ଆମର କିଛି ମାନେ ସୁବିଧା ନାହିଁ, ଆମେ ବହୁତ ଅସୁବିଧାରେ ରହୁଛୁ। ଆମର ଏଠି ଲାଇନ ନାହିଁ, ରାସ୍ତା ନାହିଁ, ଶୌଚାଳୟ ନାହିଁ, ଆମେ ବହୁତ ହଇରାଣରେ ରହୁଛୁ। ଏଠି ଆମ୍ବୁଲାନ୍ସ ଗାଡି ବି ପହଞ୍ଚି ପାରୁନି ଘର ପାଖକୁ, ଆମେ ବହୁତ ଅସୁବିଧାରେ ରହୁଛୁ। ଆପଣଙ୍କ ସାହାଯ୍ୟ ଦରକାର। ଏଠି ଛୁଆ ପିଲା ଲାଇନ ନଥିବା କାରଣରୁ ପାଠ ସାଠ ପଢି ପାରୁନାହାନ୍ତି, ଏଠି ଡିବି ଲଗେଇକି ପଢୁଛନ୍ତି। ବହୁତ ସାରା ପିଲାମାନେ ବି ପାଠ ପଢି ପାରୁନାହାନ୍ତି। ଆପଣଙ୍କର ସାହାଯ୍ୟ ଦରକାର, ଆପଣ ସାହାଯ୍ୟ କରନ୍ତୁ। ଯିବା ଆସିବା ପାଇଁ ବହୁତ ଅସୁବିଧା ହଉଛି। ଆମେ ଏଠି ପାଣି ପଳେଇ ଆସୁଛି, ପାଣି ହେଇଯାଉଛି ଏଇ ଜାଗାଟା। ଅଙ୍ଗନବାଡି ନାହିଁ ଏଠି, ଅଙ୍ଗନବାଡି ଦିଦି ବି ଆମକୁ ସେଇପଟେ, ଆମେ ଅଲଗା ୱାର୍ଡ ଯାଉଛୁ ତ ସେଇଠି କହୁଛନ୍ତି କି ଆପଣଙ୍କୁ ଆମେ ଅଣ୍ଡା ଛତୁଆ ଦବୁନୁ, ଆମେ ଏୟା କରିବୁନୁ ସେୟା କରିବୁନୁ, ବହୁତ ହଇରାଣ କରୁଛନ୍ତି। ଆଉ ଏଠି ବହୁତ ଅସୁବିଧା ଅଛି, ଆପଣଙ୍କୁ ସାହାଯ୍ୟ ଦରକାର।